ଜାଣିଛୁ ନା ଆମର ଟ୍ରାନ୍ସଫର ହେଇଯାଇଛି, ଆମେ ସବୁ ସହରକୁ ଚାଲିଯିବୁ। ତୁ କିଛି କହୁନୁ କାହିଁକି ଯେ ତୁ ଆଉ ଜମା ଆସିବୁନି? ତୁ କହିଥିଲୁ ନା ମୋ ଜନ୍ମଦିନରେ ମୋତେ ଠାକୁରଙ୍କୁ ଭୋଗ ଦେବାର ଅଛି, ମୁଁ କେମିତି ଆସିବି?
ତାହେଲେ ତୋ ଜନ୍ମଦିନକୁ ମୁଁ ତୋତେ ମନ୍ଦିରରେ ଅପେକ୍ଷା କରିଥିବି, ତୁ ଆସିବୁ ନା?
ହଁ ନିଶ୍ଚୟ ଆସିବି।
ଯଦି ସେ ଗୀତ ତା କାନରେ ବାଜେ, ସେ କବର ଭିତରେ ଶୋଇଥିଲେ ବି ମୋ ପାଇଁ ଗୋଟିଏ ସିଙ୍ଗ।